24 ଈଶ୍ୱର ଯିହୁଦୀମାନଙ୍କ ପ୍ରାର୍ଥନା ଶୁଣିଲେ, ରାଜା ଏଷ୍ଟରଙ୍କୁ ଗ୍ରହଣ କଲେ। ସେ ରାଜା ଓ ହାମନଙ୍କ ବିଶେଷ ଭୋଜ ପାଇଁ ନିମନ୍ତ୍ରଣ କଲେ। ଭୋଜନ ପରେ ରାଜା ଏଷ୍ଟରଙ୍କ ଅନୁରୋଧ ଜାଣିବାକୁ ଚାହିଁଲେ, ମୋର ଇଚ୍ଛା ହେଇ ଯେ ମୁଁ ଏବଂ ମୋର ଲୋକମାନେ ବଞ୍ଚିବାକୁ ଚାହୁଁ, ଯେହେତୁ ମୁଁ ଏବଂ ମୋର ଲୋକମାନେ ମୃତ୍ୟୁ ନିମନ୍ତେ ବିକ୍ରି ହୋଇଛୁ। ରାଜା କହିଲେ, ଏପରି ଦୁଃସାହସ କାର୍ଯ୍ୟ କିଏ କରିଛି? ଏଷ୍ଟର କହିଲେ, ହେଇ ହାମନ ଆମର ଶତ୍ରୁ। ହାମନର ମନ୍ଦ ଓ ଦୁଷ୍ଟ ଷଡ଼ଯନ୍ତ୍ର ବିଷୟ ଜାଣି ରାଜା ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶୀକାଟ ତିଆରି କରିଥିଲା, ସେଥିରେ ତାଙ୍କୁ ଫାଶୀ ଦେବା ପାଇଁ ରାଜା ଆଦେଶ ଦେଲେ। ପୁଣି ଯିହୁଦୀ ଲୋକ ରକ୍ଷା ପାଇଲେ। ଏଷ୍ଟର ନିଜ ଲୋକମାନଙ୍କ ପାଇଁ ମରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଯୀଶୁଖ୍ରୀଷ୍ଟ ଆମକୁ ଏତେ ପ୍ରେମ କଲେ ଯେ ଆମକୁ ଅନନ୍ତ ମୃତ୍ୟୁରୁ ଉଦ୍ଧାର କରିବା ପାଇଁ ସେ ନିଜେ ଆମ ପାଇଁ ମୃତ୍ୟୁବରଣ କଲେ।